ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦ ଭବନରେ ଚାଲିଛି ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି ବୈଠକ। ଚାରିବର୍ଷ ବନ୍ଦ ରହିବା ପରେ ଆସନ୍ତା ଜୁନ୍ 30ରୁ ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା। ପରିବେଶର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପୃଥିବୀ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି। ଶ୍ରୀ ମୋଦିଙ୍କର ଏହା ହେଉଛି ସାଉଦି ଆରବକୁ ତୃତୀୟ ଗସ୍ତ। ସାଉଦି ଆରବର ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ଭାରତ ସାଉଦି ସମ୍ପର୍କକୁ ଅର୍ଥନୈତିକ, ପ୍ରତିରକ୍ଷା ଏବଂ ସାଂସ୍କୃତିକ କ୍ଷେତ୍ରରେ ବ୍ୟାପକ ରଣନୀତିକ ଭାଗିଦାରୀରେ ପରିଣତ କରିବ ବୋଲି ଆଶା କରାଯାଉଛି। ସାଉଦି ଆରବ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କ କିଛି ବର୍ଷ ହେବ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଶ୍ରୀ ମୋଦି ଉଭୟ ଦେଶ ମଧ୍ୟରେ ଥିବା କେତେକ ସାଧାରଣ ବିଷୟ ସମ୍ପର୍କରେ କହିଛନ୍ତି। ଉଭୟ ଦେଶରେ ଶାନ୍ତି ସ୍ଥାପନ, ବିକାଶ ଏବଂ ସୁରକ୍ଷା ପ୍ରମୁଖ ଭୂମିକା ଗ୍ରହଣ କରିଛି। ସାଉଦି ଆରବରେ ରହୁଥିବା ଭାରତୀୟଙ୍କ ସହ ଯୋଡ଼ି ହେବା ଲାଗି ଶ୍ରୀ ମୋଦି ଇଚ୍ଛା ପ୍ରକାଶ କରି କହିଛନ୍ତି ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ମାନବିକ ବନ୍ଧନକୁ ଦୃଢ଼ କରିବା କ୍ଷେତ୍ରରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆରବ ନ୍ୟୁଜ୍ ସହ ଏକ ସାକ୍ଷାତକାରରେ ଶ୍ରୀ ମୋଦି ସାଉଦି ଆରବକୁ ଏକ ରଣନୀତିପୂର୍ଣ୍ଣ ଓ ବିଶ୍ୱସ୍ତ ବନ୍ଧୁ ଭାବେ ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦି ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍ ସଲମନ୍ଙ୍କ ନେତୃତ୍ୱ ଓ ଭିଜନ 2030 ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ଶକ୍ତି, କୃଷି, ସାର, ସବୁଜ ହାଇଡ୍ରୋଜେନ୍ ଏବଂ ଜ୍ଞାନକୌଶଳ ଆଦି ବିଷୟରେ ସହଯୋଗ ଆହୁରି ବୃଦ୍ଧି ପାଇବ। ଭାରତ ମଧ୍ୟପ୍ରାଚ୍ୟ ପୂର୍ବ ୟୁରୋପ ଅର୍ଥନୈତିକ କରିଡରର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରି ଶ୍ରୀ ମୋଦି 2030 ବିଶ୍ୱମେଳା ଏବଂ 2034 ଫିଫା ୱାର୍ଲ୍ଡ କପ୍ ଆୟୋଜନ ନେଇ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ଭାରତ ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ଭାରତ ସାଉଦି ଆରବକୁ 11.56 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ରପ୍ତାନୀ କରୁଥିବା ବେଳେ ଆମଦାନୀ 31.42 ବିଲିୟନ ଡଲାରରେ ପହଞ୍ଚିଛି। ଉଭୟ ଦେଶ ମଧ୍ୟରେ ବହୁ ପୂର୍ବରୁ ଅର୍ଥନୈତିକ ଏବଂ ସାମାଜିକ ସାଂସ୍କୃତିକ ସମ୍ପର୍କ ରହିଆସିଛି। 2006 ଜାନୁଆରୀରେ ସାଉଦି ଆରବର ରାଜା ଅବଦୁଲ୍ଲା ଭାରତ ଗସ୍ତରେ ଆସିଥିବା ବେଳେ ଦିଲ୍ଲୀ ଘୋଷଣାନାମା ସ୍ୱାକ୍ଷରିତ ହୋଇଥିଲା। ପରେ 2010ରେ ରିୟାଦ ଘୋଷଣାନାମା ସ୍ୱାକ୍ଷରିତ ହେବା ପରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ରଣନୈତିକ ଭାଗିଦାରିତା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଜେହାଦ ଗସ୍ତ ସମୟରେ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ଆଞ୍ଚଳିକ ସ୍ଥିରତା, ଶକ୍ତି ସୁରକ୍ଷା, ପ୍ରତିରକ୍ଷା ଏବଂ ଅର୍ଥନୈତିକ ବିକାଶ ଭଳି ପ୍ରସଙ୍ଗକୁ ଦ୍ୱିପାକ୍ଷିକ ଆଲୋଚନା ସମୟରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସଂସଦ ଭବନରେ ବର୍ତ୍ତମାନ ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟିର ବୈଠକ ଚାଲିଛି। ଏହି 39 ଜଣିଆ କମିଟିରେ ଲୋକସଭାର 27 ଜଣ ଏବଂ ରାଜ୍ୟସଭାର 12 ଜଣ ସଦସ୍ୟ ରହିଛନ୍ତି। କମିଟିର ପ୍ରଥମ ଅଧିବେଶନ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସାମନ୍ତ ଗୁପ୍ତା ଓ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ଭାରତର 21ତମ ଆଇନ ଆୟୋଗର ଅଧ୍ୟକ୍ଷ ଡକ୍ଟର ବିଏସ୍ ଚୌହାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ଉପରେ ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ପିପି ଚୌଧୁରୀ ନୂଆଦିଲ୍ଲୀରେ କହିଛନ୍ତି ଏକ ରାଷ୍ଟ୍ର ଏକ ନିର୍ବାଚନ ଦେଶର ଅର୍ଥନୀତି ପାଇଁ ଲାଭଦାୟକ ହେବ। ସେ କହିଛନ୍ତି ବାରମ୍ଭାର ନିର୍ବାଚନ କରିବା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଅସୁବିଧା ସୃଷ୍ଟି ହେବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ପ୍ରଭାବିତ କରିଥାଏ। ସେ କହିଛନ୍ତି
अर्थव्यवस्था में बड़ा इजाफा होगा और जो असुविधा होती है इनडायरेक्ट नुकसान होता है चाहे हमारे एजुकेशन सिस्टम को हो बच्चों को हो चाहे टीचर्स का इन्वॉल्वमेंट हो चाहे पैरामिलिट्री फोर्सेस का इन्वॉल्वमेंट हो चाहे इलेक्शन कमीशन के स्टाफ का इन्वॉल्वमेंट हो अगेन एंड अगेन एक साल में 5-6 इलेक्शन होते हैं और चाहे गवर्नेंस का हो और चाहे लॉजिस्टिक का हो सारी चीजें हम देखें तो करीब 1.6% या 1.5% GDP का साइमल्टेनियस इलेक्शन से एक साथ इलेक्शन से देश को फायदा होगा। इसका मतलब ये होता है 4,50,000 करोड़ रुपया का फायदा देश को होगा, उसकी अर्थव्यवस्था में जुड़ेंगे तो देश जो है विकसित जल्दी होगा और ये पैसा जो है गरीबों के उत्थान के लिए देश में इंफ्रास्ट्रक्चर खड़ा करने के लिए उसमें काम लिया जाएगा, नहीं तो बिल्कुल व्यर्थ जाता है।
କୋଭିଡ୍ ମହାମାରୀର ଭୟାବହତା ଯୋଗୁଁ 4 ବର୍ଷ ବନ୍ଦ ରହିବା ପରେ ଆସନ୍ତା ଜୁନ୍ 30 ତାରିଖରୁ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ ହେବ। ଉତ୍ତରାଖଣ୍ଡ ମାର୍ଗ ଦେଇ ଏହି ତୀର୍ଥଯାତ୍ରା ଆୟୋଜିତ ହେବ। ଉତ୍ତରାଖଣ୍ଡ ସରକାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମିଳିତ ତତ୍ତ୍ୱାବଧାନରେ ଏହି ଯାତ୍ରା ଆୟୋଜନ କରାଯିବ। ଚଳିତ ବର୍ଷ ଏହି ଯାତ୍ରାର ପରିଚାଳନା ଦାୟିତ୍ୱ କୁମାଓଁ ମଣ୍ଡଳ ବିକାଶ ନିଗମକୁ ଦିଆଯାଇଛି। ସୂଚନା ମୁତାବକ ଏହି ଯାତ୍ରା ଦିଲ୍ଲୀରୁ ଆରମ୍ଭ ହୋଇ ପିଥୋରାଗଡ଼ ଜିଲ୍ଲାର ଲିପୁଲେଖ ପାସ୍ ଦେଇ ଚୀନ୍ରେ ପ୍ରବେଶ କରିବ। ମୋଟ 250 ଜଣ ତୀର୍ଥଯାତ୍ରୀ ଏହି 22 ଦିନିଆ କୈଳାସ ମାନସରୋବର ଯାତ୍ରା କରିବେ। 50 ଜଣ ଲେଖାଏଁ ତୀର୍ଥଯାତ୍ରୀଙୁ 5ଟି ଦଳରେ ନିଆଯିବ। ପ୍ରଥମ ଦଳ ଜୁଲାଇ 10 ତାରିଖରେ ଚୀନ୍ରେ ପ୍ରବେଶ କରିବା କାର୍ଯ୍ୟକ୍ରମ ଥିବାବେଳେ ପଞ୍ଚମ ବ୍ୟାଚ୍ ଅଗଷ୍ଟ 22ରେ ପ୍ରତ୍ୟାବର୍ତ୍ତନ କରିବେ। ଯାତ୍ରା ସମୟରେ ଟନକପୁର, ଧାରଚୁଲା, ଗୁଞ୍ଜି ଓ ନାଭିଧଙ୍ଗରେ ତୀର୍ଥଯାତ୍ରୀ ଦଳ ଅଟକି ରହିବେ। ପିଥୋରାଗଡ଼ର ଗୁଞ୍ଜିଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ କହିଛନ୍ତି ନିର୍ବାଚିତ ପ୍ରତିନିଧିମାନେ ସମ୍ଭିଧାନର ବିଷୟବସ୍ତୁ ନିର୍ଦ୍ଧାରଣ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି କହିଛନ୍ତି ସଂସଦ ହେଉଛି ସର୍ବୋଚ୍ଚ ଏବଂ ସମ୍ଭିଧାନ ସଂସଦ ଉପରେ କୌଣସି ଅଧିକାର ପରିକଳ୍ପନା କରେ ନାହିଁ। ସେ କହିଛନ୍ତି ସମ୍ଭିଧାନ ଲୋକଙ୍କ ପାଇଁ ଏବଂ ଏହା ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଭଳି ସର୍ବୋଚ୍ଚ ଅଟେ। ଆଜି ସମଗ୍ର ଦେଶରେ ବିଶ୍ୱ ପୃଥିବୀ ଦିବସ ପାଳନ କରାଯାଉଛି। ପରିବେଶର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଆମ ଶକ୍ତି ଆମ ପୃଥିବୀ। 1970 ଏପ୍ରିଲ 22 ତାରିଖରେ ଆମେରିକାରେ ପ୍ରଥମ ଥର ପାଇଁ ପୃଥିବୀ ଦିବସ ପାଳନ କରାଯାଇଥିଲା। ପୃଥିବୀର ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏକ ଉତ୍ତମ ଭବିଷ୍ୟତ ଓ ସୁସ୍ଥ ପୃଥିବୀର ଗଠନ ଲାଗି ବିଶ୍ୱର ଜନସାଧାରଣଙ୍କୁ ଏଥିରେ ନିବେଦନ କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିଶ୍ୱ ପୃଥିବୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ମା' ପୃଥିବୀ ଜୀବନକୁ ପ୍ରୋତ୍ସାହିତ କରିଥାଏ ଏବଂ ବିକାଶ ପାଇଁ ଜରୁରୀ ପୋଷଣ ଯୋଗାଇଥାଏ। ପୃଥିବୀର ସୁରକ୍ଷା ଏବଂ ଏହାର ଉନ୍ନତି ଲାଗି ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡ଼ିବ ବୋଲି ଶ୍ରୀ ଶାହା କହିଛନ୍ତି। ମୋଦି ସରକାର ନିରନ୍ତର ବିକାଶ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପଗୁଡ଼ିକର ନେତୃତ୍ୱ ନେଉଛନ୍ତି ବୋଲି ସେ କହିଛନ୍ତି। ପୃଥିବୀକୁ ଏକ ଉତ୍ତମ ସ୍ଥାନରେ ପରିଣତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିବା ସଂରକ୍ଷକଙ୍କୁ ଓ ତାଙ୍କ ପ୍ରୟାସକୁ ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓରେ ଗତ ଫେବୃୟାରୀ ମାସରେ 16,10,000 ସଦସ୍ୟ ଯୋଡ଼ି ହୋଇଛନ୍ତି। ସଂଗଠନ ପକ୍ଷରୁ ଚଳିତ ବର୍ଷ ଫେବୃୟାରୀ ପାଇଁ ଅସ୍ଥାୟୀ ପେରୋଲ୍ ଡାଟା ସାର୍ବଜନୀନ କରାଯାଇଛି। ତଥ୍ୟ ଅନୁଯାୟୀ ଗତବର୍ଷ ତୁଳନାରେ ଚଳିତ ବର୍ଷ 3.99% ଅଧିକ ସଦସ୍ୟ ସାମିଲ ହୋଇଛନ୍ତି। ଚଳିତ ବର୍ଷ ଫେବୃୟାରୀରେ 7,39,000 ନୂତନ ସଦସ୍ୟ ଇପିଏଫ୍ଓରେ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 4,27,000 18-25 ବର୍ଷ ବୟସ ବର୍ଗର ଅଛନ୍ତି। ଫେବୃୟାରୀରେ ସାମିଲ ହୋଇଥିବା ମୋଟ ସଦସ୍ୟଙ୍କ ମଧ୍ୟରୁ ଯୁବ ସଦସ୍ୟଙ୍କ ସଂଖ୍ୟା 57.71% ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୂର୍ବରୁ ଇସ୍ତଫା ଦେଇଥିବା ପ୍ରାୟ 13,18,000 ସଦସ୍ୟ ପୁନର୍ବାର ଇପିଏଫ୍ଓରେ ଯୋଗ ଦେଇଛନ୍ତି। ବାର୍ଷିକ ତୁଳନାରେ ଏହା 11.85% ବୃଦ୍ଧିକୁ ଦର୍ଶାଉଛି। ସେହିପରି 2,08,000 ନୂଆ ମହିଳା ଗ୍ରାହକ ମଧ୍ୟ ଇପିଏଫ୍ଓରେ ଯୋଗ ଦେଇଛନ୍ତି। ସୂଚନା ଅନୁଯାୟୀ ମହାରାଷ୍ଟ୍ରରୁ 20.9%ରୁ ଅଧିକ ସଦସ୍ୟ ଇପିଏଫ୍ଓରେ ସାମିଲ ହୋଇଥିବାବେଳେ ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ, ହରିୟାଣା, ଦିଲ୍ଲୀ, ତେଲଙ୍ଗାନା ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରୁ ଅଧିକ ସଂଖ୍ୟକ ସଦସ୍ୟ ଇପିଏଫ୍ଓରେ ଯୋଗ ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 39 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। ପ୍ରଥମ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ 3 ୱିକେଟ୍ ବିନିମୟରେ 198 ରନ୍ ସ୍କୋର କରିଥିଲା। 199 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ବିନିମୟରେ 169 ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ଗୁଜରାଟ ଟାଇଟନ୍ସ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। 8ଟି ମ୍ୟାଚ୍ରୁ 6ଟିରେ ବିଜୟ ସହ ଗୁଜରାଟ 12 ପଏଣ୍ଟ ହାସଲ କରିଛି। ଅନ୍ୟପକ୍ଷରେ କୋଲକାତା 8ଟି ମ୍ୟାଚ୍ରୁ 3ଟି ବିଜୟ ସହ 6 ପଏଣ୍ଟ ପାଇ ତାଲିକାର 7ମ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ 2 ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦ ଭବନରେ ଚାଲିଛି ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି ବୈଠକ। 4 ବର୍ଷ ବନ୍ଦ ରହିବା ପରେ ଆସନ୍ତା ଜୁନ୍ 30ରୁ ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା। ପରିବେଶର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପୃଥିବୀ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।